सप्तम स्कंद अष्टम अध्याय श्लोक संकितं दद्धस्तम को नोरी महासुरः पुनास्तं आसज्जत खड्गतर्मणि प्रज्ञय वेगेन गतस्रममुधे। जेतेबेळे हिरण्यकश्यपु भगवान नृसिंह देवंक हस्तरु खसिगला ସେତେବେଳେ ସେ ଭ୍ରମରେ ଭାବିଲା ଯେପରିକି ଭଗବାନ ତାର ବଳବୀର୍ଯ୍ୟ ଦେଖି ଶଙ୍କିତ ହେଇଯାଇଛନ୍ତି, ତେଣୁ ସେ କିଛି କ୍ରାନ୍ତି ଅପନୋଦନ କରି ଯୁଦ୍ଧରୁ ତାହାର ଗଦା ଏ ଖଡ଼ଗ ଏବଂ ଚର୍ମ ଧାରଣ କରି ପୁନର୍ବାର ମହାବେଗରେ ଭଗବାନଙ୍କ ଉପରେ ଆକ୍ରମଣ କଲା। ଭାଷ୍ୟର ଓଡ଼ିଆ ଅନୁବାଦ। ଯେତେବେଳେ ଏକ ପାପୀ କିଛି ଭୌତିକ ସୁଖ ସୁବିଧା ଉପଭୋଗ କରେ, ସେତେବେଳେ ମୂର୍ଖ ଲୋକମାନେ ଭାବନ୍ତି ଯେ ଏ କିପରି କଥା ଯେ ପାପୀ ଲୋକଟା ବଡ଼ ସୁଖ ସୁବିଧା ଉପଭୋଗ କରୁଛି, କିନ୍ତୁ ଏକ ପୁଣ୍ୟବନ୍ତ ବ୍ୟକ୍ତି ସେ ଦୁଃଖ ପାଉଛି। ଏ ପ୍ରଶ୍ନ ସମସ୍ତଙ୍କର ଅଛି। By the will of the Supreme, a sinful man is sometimes given a chance to enjoy the material world as if he were not under the clutches of material nature, just so that he may be poor. Tarutar, it is Prabhupada Maharaj Bhuchanthi. This is a sadhana prasna samastangar thai. Jane loko bada paap koruchi, bada tyachar koruchi, anachar koruchi, କିନ୍ତୁ ତାର ଭୌତିକ ସୁଖ ସୁବିଧା ପ୍ରଚୁର ମିଳିଯାଉଛି ତାକୁ, କିନ୍ତୁ ଯେ ବଡ଼ ସଦାଚାରୀ ହେଇଛି, ପୁଣ୍ୟବନ୍ତ ହେଇଛି, ସଦାଚାର ଜୀବନଯାପନ କରୁଛି, ଭକ୍ତ ଲୋକ ସେ ଦୁଃଖ କଷ୍ଟ ପାଉଛି। କ'ଣ କହୁଛ ସ୍ୱୟଂ ଦାସ? ନାଇଁ, ଏଇଟା ସାଧାରଣ କଥା ଦେଖାଯାଉଛି ନା? ସେଥିପାଇଁ ଅନେକ ଦେୟ ହେଇ ସେ ଭଗବାନ ବିଷ୍ଣୁ ଭଜନ କରନ୍ତି, ସେ ସବୁ ନେଇଯିବ ଗରିବ ଛପର ରହିବ ନା, ଭଙ୍ଗା କୁଡ଼ିଆ ତାର ଘର। ବିଷ୍ଣୁ ଭକ୍ତ ଯେତେ ନର ଭଙ୍ଗା କୁଡ଼ିଆ ତାର ଘର କଥା ଅଛି। ତୁମ କୁଡ଼ିଆ ଛପର କରିପାରିବ, ଭାଙ୍ଗିଯିବ ଭଙ୍ଗା କୁଡ଼ିଆ। ହଁ, ଦୁର୍ଗା ଦେବୀଙ୍କୁ ପୂଜା କର, ଶିବଙ୍କୁ ପୂଜା କର, ଧନ ସମ୍ପଦ ପ୍ରଚୁର ପାଇବ, ଧନ ସମ୍ପଦ ପ୍ରଚୁର ପାଇବ। ଦୁର୍ଗା ପୂଜା ଶିବ ପୂଜା ପ୍ରବଳ ହେଉଛି, କାରଣ ପ୍ରଭୁ ଧନ ସମ୍ପଦ ମିଳିପାରିବ। ଆଉ ବିଷ୍ଣୁ ପୂଜା ନାହିଁ, ସବୁ ନେଇଯିବ। ଆମର ଲୋକ ଉପଭୋଗ ଦରକାର, ବଦ୍ଧ ଜୀବ ଉପଭୋଗ ଚାହେଁ, ତେଣୁ ସେ ଆଉ ବିଷ୍ଣୁ ପୂଜା କରୁନି, କୃଷ୍ଣ ପୂଜା କରୁନି। ଦୁର୍ଗା ପୂଜା ବଡ଼ ଆଡ଼ମ୍ବରରେ ହେଉଛି, ଦୁର୍ଗା ପୂଜା ପାଇଁ ସ୍କୁଲ କଲେଜ ଅଫିସ ସବୁ ସରକାରୀ ଦପ୍ତର ଛୁଟି ହେଲେ ବହୁତ ଦୁର୍ଗା ପୂଜା ବଡ଼ ଛୁଟି ଆଉ ଛୁଟି ହେଉଛି। ଦୁର୍ଗା ପୂଜା କରିବେ, ଭୌତିକ ସମ୍ପତ୍ତି ଐଶ୍ୱର୍ଯ୍ୟ ଲାଭ ପାଇବେ, ଦୁର୍ଗାଙ୍କର ରୂପାଇ ଦରକାର, ଆଶୀର୍ବାଦ ଦରକାର, ଆଉ କାହା ଦରକାର? କିନ୍ତୁ ଜନ୍ମାଷ୍ଟମୀ କରୁଛି ଛୁଟି ହେଉଛି, ବୁଝିପାରୁଛି? କିଏ ଛୁଟି ହେଟା କ'ଣ ମିଳିବ? କୃଷ୍ଣ ପୂଜା କଲେ କି ମିଳିବ? ତା ପାଇଁ ଛୁଟି ଫୁଟି କ'ଣ କିଛି ଛୁଟି ନାହିଁ। ଜନ୍ମାଷ୍ଟମୀ ଆମର ଯେତେ ଅବତାର ମାନଙ୍କର ଆଦିଭାବ ଦିବସ, ହେଠି ଛୁଟି ଫୁଟି କିଛି ନା, ଭୌତିକ ଲୋକ ଯାହା ଦରକାର ତାଇ ଦରକାର, ତେଣୁ ସେଇ କଥାଟା କୁହାଯାଉଛି। ଆମେ ତ ଏଇ ପ୍ରଶ୍ନ ଅଛି, ଆମେ ଦେଖୁ ଯେ ଯେଉଁଗୁଡ଼ା କହିଛ ବହୁତ ପାପ କରୁଛନ୍ତି ଦୁରାଚାରୀ ଲୋକ, ସେମାନଙ୍କ ଧନଧାନ୍ୟ ଖୁବ୍ ବଢ଼ୁଛି ବଢ଼ୁଛି। ଯିଏ ସଦାଚାରୀ ହେଲା, ଆଉ ଭଜନ କଲା, ଏଇ ବିଷ୍ଣୁ ଭକ୍ତ ହେଲା, ସେ ଗରିବ ହେଇଗଲା। ଧାନ ପ୍ରଶ୍ନ କିରେ, ଏଇଟା ପାପୀ ଲୋକଟା ଏଠି ଉପଭୋଗ କରୁଛି, ଆଉ ସଦାଚାରୀ ଭକ୍ତ ଲୋକ ଆଉ ସେ ଦୁଃଖ ପାଉଛି, ଏଇଟା କ'ଣ ଗୋଟେ କଥା ନା? କ'ଣ ଭଗବାନଙ୍କର ଏଇ ବିଚାର ନାହିଁ କି? ସେ ପ୍ରଶ୍ନର ଉତ୍ତର ପ୍ରଭୁପାଦ ମହାରାଜ ଦେଉଛନ୍ତି। ବାଇ ଦି ୱିଲ୍ ଅଫ୍ ଦି ସୁପ୍ରିମ୍ ଇଜ୍ ସିନ୍ଫୁଲ୍ ମ୍ୟାନ୍ ଇଜ୍ ସମ୍ଟାଇମ୍ସ ଗିଭେନ୍ ଦି ଚାନ୍ସ ଟୁ ଏନ୍ଜୟ ଦି ମେଟେରିଆଲ୍ ୱାର୍ଲ୍ଡ ଆଜ୍ ଇଫ୍ ୟୁ ଆର୍ ନଟ୍ ଅଣ୍ଡର୍ ଦି କ୍ଲଚେସ୍ ଅଫ୍ ମେଟେରିଆଲ୍ ନେଚର୍, ଜଷ୍ଟ ସୋ ଦ୍ୟାଟ୍ ହି ମେ ବି ପୁଡ୍। ଭଗବାନ କହନ୍ତି ଠିକ୍ ଅଛି, ଠିକ୍ ଅଛି, ତାକୁ ଉପଭୋଗ କରିବାକୁ ଦିଅ ଦିଅ ଦିଅ, ଭୁଲ କିରି ଉପଭୋଗ କର, ବେଶୀ ପାପ କରୁ, ଉପଭୋଗ କରିବା ମାନେ ପାପ କରିବା, ବେଶୀ ପାପ କରୁ, ଭଲକିରି ଉପଭୋଗ କରୁ, ତାକୁ ସୁଯୋଗ ଦିଅନ୍ତି ଭଗବାନ, ଯେପରି ଜଣାପଡ଼ିବ ଆରେ ମୁଁ ତ ଅସୁର ପକାଉଛି, ଈଶ୍ୱର ହଁ ମୁଁ ତ ଈଶ୍ୱର 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 ଗୋଟାଏ କ'ଣ କିଏ ଅଛି ନାହିଁ କ'ଣ? ହଁ, ଆଜି ଏତକ ପାଇଲି, କାଲି ସେତକ ପାଇବି, ତାପରେ ଏତକ ପାଇବି, ଏତ ସବୁ ତ ରାଜା ହେଇଯିବ ଆଉ ନା ନାଇଁ। ତେଣୁ ସତେ ଯେମିତି ତା ଉପରେ କିଏ ଆଉ ନିୟନ୍ତ୍ରଣକାରୀ ନାହାନ୍ତି। ଭୂତ ପ୍ରକୃତି ଯାହା କହନ୍ତି ଷ୍ଟ୍ରିଞ୍ଜେଣ୍ଟ ଲଜ୍ ଅଫ୍ ନେଚର, ଭୂତ ପ୍ରକୃତି କଠିନ ନିୟମରେ ତୁମେ ବନ୍ଧାଇଛ, ଏଇଟା ଭୁଲି ଯାଉଛି। ସେ ଭୁଲି ଯାଉ, ତାକୁ ଭୁଲେଇ ଦେବା ପାଇଁ ଚାନ୍ସ ଦିଅନ୍ତି, ସୁଯୋଗ ଦିଅନ୍ତି ଭଗବାନ। ହଁ, ସେ ବୋକା ବନେଇ ଦିଅନ୍ତି ତାକୁ, ତାପରେ ପତନ ଆସିବ। ଯାହା କହନ୍ତି ନାଇଁ ମାଣ ଉଛୁଳି ପଡ଼ୁ, ମାଣ ଉଛୁଳି ପଡ଼ିଲେ ସେ ବହି ପଡ଼ିବ ଗଲା ଈଶ୍ୱରୀ ଗଲା ନା କି। ତେଣୁ ମାଣ ଉଛୁଳିବାକୁ ଦିଅ, ଏଇଟା ହିଁ ଭଗବାନଙ୍କର ଇଚ୍ଛା। ଏ ସିନ୍ଫୁଲ୍ ମ୍ୟାନ୍ ହୁ ଆକ୍ଟସ୍ ଏଗେନେଷ୍ଟ ଲଜ୍ ଅଫ୍ ନେଚର ମଷ୍ଟ ବି ପନିଶ୍ଡ, ବଟ୍ ସମଟାଇମ୍ସ ଇଜ୍ ଗିଭନ୍ ଏ ଚାନ୍ସ ଟୁ ପ୍ଲେ ଏକ୍ଜାକ୍ଟଲି ଲାଇକ୍ ହିରଣ୍ୟକଶିପୁ ବେନ୍ ହି ୱାଜ୍ ରିଲିଜ୍ଡ ଫ୍ରମ୍ ଦି ହ୍ୟାଣ୍ଡ୍ସ ଅଫ୍ ନୃସିଂହଦେବ। ପାପୀ ଲୋକ ସେ ତ ନିଶ୍ଚୟ ଦଣ୍ଡିତ ହେବ, ବହୁତ ପ୍ରକୃତି ଦଣ୍ଡ ଦେବେ ତାକୁ, କିନ୍ତୁ ବେଳେବେଳେ ତାକୁ ଗୋଟେ ସୁଯୋଗ ଦିଆଯାଏ, କିଛି ଖେଳୁ କୌତୁକ କରୁ କ୍ରୀଡ଼ା କରୁ, ଭାବୁ ଯେ ନାଇଁ ନାଇଁ ମୋ ଉପରେ କେହି ଆଉ ନାହାନ୍ତି, ମୁଁ ତ ଭଗବାନ ହେଇଗଲି ଆସୁଟା ଦିଆଯାଏ। ଯେପରି ହିରଣ୍ୟକଶିପୁ ଭାତୃ କଷି ପଳେଇଗଲା, ଅସୁରଟା ଭାବିଲା ଯେ ଆଉ ଏ ହିରଣ୍ୟକଶିପୁ ନୃସିଂହଦେବଙ୍କ ହାତରୁ ଖସି ପଳେଇଗଲା, ଭାବିଲା ଯେ ଆଉ ମୋର ବଡ଼ ବିଷୟ ଦେଖି ଭୟ କରିଗଲେ, ଭଗବାନ ଏ ଭୟ କରିଗଲେ। ସେଇଟା ସେଥିପାଇଁ ଟିକେ ଖେଳ ଖେଳୁଛନ୍ତି ଭଗବାନ, ଖେଳିବେ ତ ଖେଳନ୍ତୁ ଟିକେ। ହିରଣ୍ୟକଶିପୁ ଡେଷ୍ଟିନ୍ ଟୁ ବି ଅଲ୍ଟିମେଟ୍ ଖେଳ ପାଇଁ ନୃସିଂହଦେବ ଜଷ୍ଟ ସି ଦି ଫୋନ୍ ଲର୍ଡ଼ ଗେଭ୍ ହିମ୍ ଏ ଚାନ୍ସ ଟୁ ସିଲେକ୍ଟ ଫ୍ରମ୍ ଚାନ୍ସ। ହିରଣ୍ୟକଶିପୁ ତ ନିଶ୍ଚୟ ମରିବ ନୃସିଂହଦେବଙ୍କ ହସ୍ତରେ, କିନ୍ତୁ ଟିକେ କ୍ରୀଡ଼ା କରିବା ପାଇଁ, ଟିକେ କୌତୁକ ଦେଖିବା ପାଇଁ ଭଗବାନ ଏ ଚାନ୍ସଟା ତାଙ୍କୁ ଦେଖାଯାଉ କେମିତି ହେଉଛି, ସେ ଏଇଟା ହେଉଛି କଥାଟା, ବୁଝିପାରିଲ। ତେଣୁ ଭଗବାନଙ୍କର ଯାହା କୁହାଯାଇଛି କ'ଣ ସେ କହୁଛନ୍ତି ତାଙ୍କ ସହଜ ବୁଝିପାରିବ ନା। ନାମ ପ୍ରକାଶ ସଦସ୍ୟ ଯୋଗ ମାୟା ସମାପୃତ ମୂଳ ହେଉ ନା ବିଜୟ ନା, ଏହି ଭାବେ ଗୀତାରେ ଭଗବାନ କହିଛନ୍ତି। ମୁଁ ସବୁଟା ପ୍ରକାଶିତ ହେଲେ ମୂଢ଼ ମୂର୍ଖ ଲୋକ ମୋତେ ଜାଣେ ନା। ତେଣୁ ମୂର୍ଖ ଲୋକ ଭାବେ ଭଗବାନ ଭଗବାନ କେହି ନାହାନ୍ତି, ଆଉ ସୁଭାବ ଭଗବାନ ଭଗବାନ କେହି ନାହିଁ। ଆମେ ତ କରିଯାଉ, ଆମକୁ ବଢ଼ିଆ ଜିନିଷ ମାରୁ, ଏହାକୁ ଅତ୍ୟାଚାର କଲୁ, ତା ଧନ ଆଣିଲୁ, ତା ସମ୍ପତ୍ତି ଆଣିଲୁ, ଇଏ କଲୁ, ପ୍ରାବଦାରି କଲୁ, ଇଏ କଲୁ, କ'ଣ କଲୁ, ସବୁ ବହୁତ କିଏ ଅଛି, ଆମେ ତ ସବୁ ଭଗବାନ, ଆମେ ତ ଈଶ୍ୱର, ଆଉ ଗୋଟେ କ'ଣ ଅଛି। ସାଧାରଣ କିଏ ଭାବୁଛାରେ ଏଇଟାଇ ତ ଏତେ ଅତ୍ୟାଚାର, ଏଠି ପାପ କରୁଛି, ଏହାର ବଢ଼ି ଚାଲିଛି, ଆମେ ବର ପୁଣ୍ୟବନ୍ତ ଲୋକ, ଧର୍ମ ନିୟମ ପାଇଲୁ, ସଦାଚାରୀ ହେଲୁ, ଶେଷ ଆମେ ଦୁଃଖ ପାଇଲୁ, ଭଗବାନ ଯେ ତାକୁ ଦେଉଛନ୍ତି ସେ ସୁଯୋଗଟା କରିଯାଉ କରିଯାଉ କରିଯାଉ, ଟିକେ 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 ତାର ସେ ଭୂତ ପ୍ରକୃତି ଉପରେ ପ୍ରଭୁତ୍ୱ ବିସ୍ତାର କରୁ। ହଁ, ଯେପରି ତା ସେ ମୂର୍ଖ ଟିକେ ଭଲ କରି ମୂର୍ଖ ବନୁ, ସେ ସବୁ ଏକାଥରେ ସୁଯୋଗ ଯାହା କହନ୍ତି ଅଧର୍ମ ଗୀତ ବଢ଼େ ବହୁତ ଗଲା ବେଳେ ଆଜି ବା ଏକାଥରେ ଆଜି ଯେ ରାଜେନ୍ଦ୍ର ଆସାନେ କାଲି ସେ ପକ୍ଷୀର ପୁଣି ହେଉଛି ରାଜା ଅଛି କାଲି ଫିକିର ହେଲାଣି କାହିଁକି। ହଁ, ସେଇଟା ତ କଥା ଅଛି, ପୁଣି ପୁଣ୍ୟକର୍ମ କରିକି ଲୋକ ଯେତେବେଳେ ଯାଉଛି ସ୍ୱର୍ଗକୁ, ସେ କ୍ଷୀଣେ ପୁଣି ମତେ ଲୋକ ମିଶନ ସେ ସରିଗଲେ ପୁଣି ତାଇଟି ପଡ଼ୁଛି ଆସୁ, କେତେ ଦିନ ଯିବ କିଏ। କିନ୍ତୁ ବିଷ୍ଣୁ ଭକ୍ତ ବା କୃଷ୍ଣ ଭକ୍ତ ଭଗବାନଙ୍କ ଭକ୍ତ ଯଦିଓ ଆପାତ ଦୃଷ୍ଟିରେ ଅତି ଦିନ ଦୈନ୍ୟ ଗରିବ, ହଁ, ଆଉ ବଡ଼ ଦୁଃଖ କଷ୍ଟ ପାଉଛି ଭୌତିକ ଜଗତରେ ଦେଖାଯାଉଛି, କିନ୍ତୁ ପ୍ରକୃତ ପକ୍ଷେ ସେ ବଡ଼ ଆନନ୍ଦରେ ଅଛି। କଲା ବେଚା ଶ୍ରୀଧରର କଥା ଆମର ପଡ଼େ, ବସେଇଛନ୍ତି ଚର୍ତ୍ତାମୃତରେ ବର୍ଣ୍ଣନା ଅଛି, କିଛି ନାହିଁ ଗରିବ ତା'ର ସେଇ କଥା ପଣା ହେଇଛି ଓଡ଼ିଆ ଛପର କରିପାରୁନି, ଖରାଦିନେ ସୂର୍ଯ୍ୟକିରଣ ପଡ଼ୁଛି, ବର୍ଷା ଦିନେ ପାଣି ପକଉଛି, ଘରେ କିଛି ଆସବାବପତ୍ର ନାହିଁ, ଗୋଟେ ଭଙ୍ଗା ଖଟା ଲୌହ ପାତ୍ରଟାଏ ଅଛି, ମହାପ୍ରଭୁ ସେଥିରେ ପାଣି ପିଇଲେ, ଆଉ କିଛି ନାହିଁ, କଦଳୀ ମଞ୍ଜା ଫୁଲ ପତ୍ର ଠୋଲା ଏ କଦଳୀ ଏସବୁ କିଛି ନେଇକିରି ନଦିଆ ହାଟରେ ଯାଇକିରିକିରି ବିକେ, ଯାହା ଦୁଇ ଚାରି ପଇସା ଆଣିବ ସେଥିରେ ଯାହା ସେ କ'ଣ କରେ ନା ହରି ଭଜନ କୃଷ୍ଣ ସେବା ବୈଷ୍ଣବ ସେବାରେ ଲଗାଏ, ଯାଇକି ମେଳା ବି ଟାଇମ୍ ଶାଗ ପଖାଳ ଖାଏ, ଆଉ କ'ଣ ବସ ଆନନ୍ଦରେ ଭଜନ କରିକି ଥାଏ। ମହାପ୍ରଭୁ ଯାଆନ୍ତି, ମହାପ୍ରଭୁ ତ ଭଗବାନ, ଭକ୍ତ କୁଇ ତ ଜାଣନ୍ତି ନା, ଭକ୍ତ ସାଙ୍ଗରେ କ୍ରୀଡ଼ା କରନ୍ତି, ତା ଚାଙ୍ଗୁଡ଼ି ଚୁକିଏରେ ହାତ ପରେ କରନ୍ତି, କିରେ ଏଇଟା କେତେ ପଇସା କିରେ, ଆଜ୍ଞା ଦଶ ବା ଦଶ ପଇସା ନା ଦୁଇ ପଇସା ଦେବେ, ଆଜି ପଇସା ନାହିଁ କାଲି ଯା, ଏହିପରି ମହାପ୍ରଭୁ ତା ସାଙ୍ଗରେ ପ୍ରତିଦିନ କ୍ରୀଡ଼ାଇ କରନ୍ତି। ଭଲ ଆନନ୍ଦ ଲାଗେ ଭକ୍ତ ଭଗବାନଙ୍କର କ୍ରୀଡ଼ାଇ ହୁଏ, ଯେମିତି ଅସୁର ସାଙ୍ଗରେ କ୍ରୀଡ଼ାଇ କରୁଛନ୍ତି ନୃସିଂହଦେବ। ମହାପ୍ରଭୁ ଯେତେବେଳେ ଐଶ୍ୱର୍ଯ୍ୟ ପ୍ରକାଶ କଲେ, ସେତେବେଳେ ସବୁଠୁ ସମସ୍ତେ କହିଲେ କାହାର କ'ଣ ମନ ଚାହୁଁଛ ମୋର ବର ଆମେ ତୁମେ ମାଗିନି ଗୋଲା ବେଚା ସେଥିରୁ କହିଲେ ପୁଣି ମୋର ଗରିବ ଛ ଐଶ୍ୱର୍ଯ୍ୟ ମାଗ ଆମେ ଆଜ୍ଞା ମୋର ମୋର ସେଇଟା ଠିକ ଠିକ ଅଛି। ସେ ନିମାଇଁ ପଣ୍ଡିତ ପ୍ରତିଦିନ ଆସି ମୋ ଟୋକେଇର ହାତ ପୁରେଇକି ନଉଥିଲେ, ମୁଁ ହାତ ଉଠେଇବି ଏ ଖେଳଟା ମୋର ଦରକାର, ଆମର ମୋର ଅନ୍ୟ କିଛି ଦରକାର ନାହିଁ। ସେ କାହିଁ ଐଶ୍ୱର୍ଯ୍ୟ ମାଗିଲେନି, ସେ ଜାଣିଛନ୍ତି ଯେ ଐଶ୍ୱର୍ଯ୍ୟ ପ୍ରକୃତରେ ସୁଖକର ଜିନିଷ ନୁହେଁ, ଅନ୍ତିମେ ପରିଣାମ ଦୁଃଖକର, ଯେଇ ସଂସଦା ଭୋଗା ଦୁଃଖ ଜନ୍ମିବେ। ପୁନଶ୍ଚ ଯେଉଁ ଦୁର୍ଗା ଦେବୀ ବା ଯେଉଁ ଶିବଜୀ ଦେଉଛନ୍ତି ଭୌତିକ ଐଶ୍ୱର୍ଯ୍ୟ ଆସିନି କି ନଙ୍ଗଳା ହେଇ ସାପ ହାଡ଼ ମାଳ ଗଣି ହେଇ ମଶାଣିରେ ରହି ଦେଉଛନ୍ତି ବସିକିରି କାହିଁକି, ସେ ତ ଉପଭୋଗ କରନ୍ତି, ସେ ନିଜେ ନ କରି ତୁମକୁ କାହିଁକି ଦେଉଛନ୍ତି, ସେ ଜାଣିନାହିଁ ବାବା ଏ ଗୁଡ଼ାକ ଠିକ ନୁହେଁ, ଏ ହାଡ଼ ମାଳ ସାପ ବଢ଼ିଆ ଆମର, ସେ ଭୌତିକ ଉପଭୋଗ ଠିକ ନୁହେଁ, ଏଗୁଡ଼ାକ ଆଉ ଭୟଙ୍କର ଜିନିଷ ସାପ ଠାରୁ ଆହୁରି ଭୟଙ୍କର। ସେଥିପାଇଁ ମୂର୍ଖ ଗୁଡ଼ାକ ଅସୁର ଗୁଡ଼ା ମାଗୁଛନ୍ତି ଅନ୍ୟ 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 ଦୁର୍ଗା ଦେବୀ ଦେଇ ଅନ୍ୟ ଉପଭୋଗ ଦେବା ଦେଖି ଆପଣ ଷୋଳ ଅଛି ଠିକ ଅଛି ଏଇଟାକୁ ଖାଇବାକୁ ପଡ଼ିବ ଏଇଟା ପାଠଟା ଅଛି। ତେଣୁ ମୂର୍ଖ ଲୋକ ଏଗୁଡ଼ାକ ଜାଣିଥାନ୍ତି ଯେ ପ୍ରକୃତର ଭକ୍ତ ସେ ଜାଣିଛି, ସେଥିପାଇଁ କହେ ଭକ୍ତ ପ୍ରାର୍ଥନା ଅଛି ନ ଧନ ନ ଜନ ନ ସୁନ୍ଦରୀଙ୍କ ବିତମ୍ବା ଜଗଦୀଶ କାମ ହେ ମମ ଜନ୍ମନି ଜନ୍ମନି ସ୍ୱରେ ବରଦାନ ପ୍ରଭୁ ତବ ପଦ ଯୁଗେ ଏହି ନିବେଦନ ନାହିଁ ମାଗି ଦେହ ସୁଖ ବିଦ୍ୟା ଧନ, ଦେହ ସୁଖ ମାଗୁନି ବିଦ୍ୟା ଧନ ଧନ ମାଗୁନି ଐଶ୍ୱର୍ଯ୍ୟ ମାଗୁନି ବିଭୂତି ନ କରେ ପ୍ରାର୍ଥନା କୋନ ବିଭୂତିର ଲାଗି କିଛି ବିଭୂତି ମାଗୁନି କିଛି ମାଗୁନି ହଁ କୀଟ ଜନ୍ମ ଦାଅ ଯଥା ପୁହିଆ ଦାସ, ବରଂ କୀଟ ଜନ୍ମ ଯଦି ମୋତେ ଦେଉଛ ଦିଅ ଆପଣ ଦାସ ବି ସେବନ ସେବା କରିବି ଆଉ କିଛି ମୋର ଇ ଭକ୍ତର ତ ସେଥିରେ କି ଆନନ୍ଦ ଅଛି, ଭକ୍ତ ଜାଣେ ଦୈନ୍ୟ ଜୀବନ ଯାପନ କରିକିରି କୃଷ୍ଣଙ୍କର ସେବା କଲେ। ସେଥିପାଇଁ ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ସବୁଗୁଡ଼ା ସେମାନଙ୍କର ଥିଲା କ'ଣ ନଥିଲା କିନ୍ତୁ ତେକ୍ତା ତୂର୍ଣ୍ଣ ତୁଚ୍ଛବତ୍ ହଁ ଦିନ ଗଣେଶକୁ କୋଉ ଦିନ ଗଣ୍ଠା ଆସିଲ ହଁ ଗୁଇଠା ମାରିଦେଇ ସୁଖ ପାରିଦେଇ ବୃନ୍ଦାବନ ଜଙ୍ଗଲରେ ହଁ ଦିନ ବାଗିଆ ଅତି ଗରିବ ଦୈନ ଜୀବନ ଯାପନ କଲେ କୌପୁନି କଣିଥିଲା ଏକ ଏକ ବୃକ୍ଷ ତଳେ ଏକ ଏକ ରାତ୍ରି ଶୟନ ସୁସ୍ଥ ରୁଟି ଚାନା ଥିବା ଏଇସବୁ କଥା କାହିଁକି ସେଇଠାରେ ଆନନ୍ଦ ଅଛି ପରିବର୍ତ୍ତନ ଯେଉଁ ଆନନ୍ଦ ଅଛି ଏ ପ୍ରକାର ଆଉ ଦୈନ ନହେଲେ କୁନ୍ତି ଦେବୀଙ୍କ ପ୍ରାର୍ଥନା ହେଲା ସେଥିପାଇଁ ଅକିଞ୍ଚନ ଅକିଞ୍ଚନ ବିତ୍ତ ଆୟ ଆପଣ ଅକିଞ୍ଚନର ବିତ୍ତ ଅକିଞ୍ଚନ ଆପଣଙ୍କର ବିତ୍ତ ହଁ ଜନ୍ମେଶ୍ୱର୍ଯ୍ୟ ସୁତ ଶ୍ରୀ ବି ଯଧମାନ ମଦ ପୁମା ନୈବରତୀୟ ବିଧା ବୈତୁ ଅଖିଞ୍ଚନ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏଗୁଡ଼ାକ ଯାହାଙ୍କର ଅଛି ସେଗୁଡ଼ାକ ଗର୍ବ ବୃଦ୍ଧି କରୁଛି ତେଣୁ ଯାହାଙ୍କର ଏଗୁଡ଼ା କିଛି ନାହିଁ ସେ ଦିନ ଅକିଞ୍ଚନ ତାରି ଆପଣ ଗୋଚରୀ ବୁଝାଉଛନ୍ତି ସେ ବ୍ୟକ୍ତି ଭକ୍ତ ତେଣୁ ସେ ଅକିଞ୍ଚନ ଆପଣ ବିତ୍ତ ଆସି ଆପଣଙ୍କର ବିତ୍ତ ହେଉଛି ଅକିଞ୍ଚନ ତେଣୁ ମୋର ବିପଦ ଆସନ୍ତୁ ସେ ବିପଦ ଗୁଡ଼ାକ ଆସୁ ସୁଖ ସମ୍ପଦ ମୋର ଦରକାର ନାହିଁ ବୋଲି କୁନ୍ତି ଦେବୀ ପ୍ରାର୍ଥନା କରିବେ। ଯେତେ ବିପଦ ଆସୁଛି କେତେ ବିପଦ ଆସୁଛି ବନବାସ ଭୀମକୁ ବିଷ ଲଡ଼ୁ ଦେଇଦେଲେ ବନବାସ ଅଜ୍ଞାତବାସ ଯେଉଁ ଲାକ୍ଷାଗ୍ରହ କରି ନିଆଁ ଲଗେଇ ପୋଡ଼ିଦେବାର କେଉଁ ଲୋକ କ'ଣ ନ କରିଛନ୍ତି କ'ଣ କହୁନି ପୁଣି ଶେଷରେ ଭୟଙ୍କର ଯୁଦ୍ଧ କରିବାକୁ ପଡ଼ିଲା ଅସସ୍ଥାନା ପୁଣି ସ୍ୱର ମାରୁଛି ସବୁ ବଂଶ ବିପାଦ ଏତେ ବିପଦ ଆସିଛି ଆପଣ ସତ ଆମକୁ ରକ୍ଷା କରିଛନ୍ତି ଆପଣଙ୍କ ଦର୍ଶନ ପାଇଛୁ ମିଳିଛି ଏଥର କହି କଥା କ'ଣ ଅଛି ଏ ବିପଦ ଗୁଡ଼ାକ ଆସିଲେ ଭଲ ବିପଦ ଆସିଲେ ଜାଣିକିରି ଆମେ ପ୍ରାର୍ଥନା କରିବା ଆପଣଙ୍କୁ ବ୍ୟାପକ ଭାବରେ ପ୍ରାର୍ଥନା କରିବା ଆପଣଙ୍କ ଭବତା ଦର୍ଶନ ପୁନଃ ଭବ ଦର୍ଶନ ଆପଣଙ୍କ ଦର୍ଶନ ଆଉ ଭବ ଦର୍ଶନଟା ଭବନ ଖାଇଡ଼ାଚି ଦେବୀଙ୍କର ଏଇ ପ୍ରାର୍ଥନା ଅଛି ସେଇଥିପାଇଁ ଭକ୍ତ ଏଗୁଡ଼ାକ ଚାହେଁ ଭକ୍ତ ଚାହେଁ ନାହିଁ ଭୌତିକ ସୁଖ ସମ୍ପଦ ଐଶ୍ୱର୍ଯ୍ୟ ଭକ୍ତ ଦୈନ୍ୟ ଜୀବନ ଚାହେଁ ତାହା ନହେଲେ ଭଗବତ ଭଜନ ହେଇପାରିବ ନା ହରି ଭଜନ ହେଇପାରିବ ନା ସେଇଥିପାଇଁ ତୃଣାଦପି ଶୁଣିଛି ନ ତରୁଣୀବ ସୈସନା ଅମାନି ନା ମାନବୀନ ସଦା ହରି ସେଥିପାଇଁ ମହାପ୍ରଭୁଙ୍କର ଏ ପ୍ରାର୍ଥନା ପୁନଶ୍ଚ ଭୌତିକ ଜଗତ ଯେ ଦୁଃଖାଳୟ ହେଇଛି ए दुःख हो एउटा भगवान्को आशीर्वाद हुन्छ नि आजनमा नै पाउँछ कहीँकि ना यति दुःख नथाँदा हामी कदापि परिवर्तन पर्छ भौतिक सुख समुद्र पुछेर के तङ्क ताउँदा कहीँकि भुलि जाँते तङ्क तेणु तक कदम कहवापी तक मुह फेर यहाँ दुखार फल हो ना आशीर्वाद ता ना भगवान का मुह फेर ना ये कथा महाजन मान तो भगवान करुणार दान भगवान करुणार दान बुझीप हाँ साधन बुझे क्या करुणा है कि दंड मार्च दुख पाँच एक कथा है करुणा है कमी कौन किए बुझीपर ଶ୍ରୀ ମାଧବେନ୍ଦ୍ର ପରିପା ପ୍ରତିଷ୍ଠାର ଭୟରେ ପଳେଇଲେ ରେମୁଣା କିନ୍ତୁ ପ୍ରତିଷ୍ଠା ତାଙ୍କର ଅଗ୍ରେ ଅଗ୍ରେ ଦୌଡ଼ୁଥିଲା ଶ୍ରୀ ଜୀବପାଦଙ୍କର ପ୍ରତିପତ୍ତି କେବଳ ବୈଷ୍ଣବ ସମାଜର ଗଣ୍ଡି ମଧ୍ୟରେ ଆବଦ୍ଧ ନଥିଲା ତାହାର ସୀମା ବହୁଦୂର ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା ତତ୍କାଳୀନ ରାଜନ୍ୟବର୍ଗଙ୍କର ସ୍ତର ପାର ହୋଇ ତାଙ୍କର ପ୍ରଭାବ ସମ୍ରାଟ ଆକବର ବାଦଶାହଙ୍କ ପର୍ଯ୍ୟନ୍ତ ପହଞ୍ଚିଗଲା ସେ ସମ୍ରାଟଙ୍କଠାରୁ ବୃନ୍ଦାବନରେ ଜୀବ ହତ୍ୟା ନିଷେଧ ଗୋଟିଏ ଆଦେଶ ପତ୍ର ଲେଖେଇ ନେଇ ଜାରି କରିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଚାଲିଛି ବୃନ୍ଦାବନ ହେଉଛି କି ଆପଣ ହତ୍ୟା ହେଉ ନାହିଁ ବୃନ୍ଦାବନ ନାହିଁ ଅନ୍ୟଠି ହେଉଛି ଚାଲିଛି ବର୍ତ୍ତମାନ ଭକ୍ତ କଳ୍ପଦ୍ରବ ନାମକ ଗୋଟିଏ ହିନ୍ଦୀ ପୁସ୍ତକର କାହାଣୀ ଅନୁସାରେ ରାଜପୁତ ଆଦି ସମସ୍ତ ରାଜାଙ୍କ ମଧ୍ୟରେ ଗଙ୍ଗା ଯମୁନା ନଦୀର ସୃଷ୍ଟି ନେଇ ଗୋଟିଏ ବିତର୍କ ଉଠିଥିଲା ଆକବରଙ୍କ ନିକଟରେ ଏ କଥା ପହଞ୍ଚିବାରୁ ସେ ଜୀବ ଗୋସ୍ୱାମୀଙ୍କୁ ଏ ସମସ୍ୟାର ସମାଧାନ ନିମିତ୍ତ ଅନୁରୋଧ ଜଣାଇ ବିଚାର ସଭାରେ ଉପସ୍ଥିତ ହେବା ପାଇଁ ଆହ୍ୱାନ କଲେ ସେ ଜୀବପାଦ ବୃନ୍ଦାବନ ଛାଡ଼ି ଅନ୍ୟ କୌଣସିଠାରେ ରାତ୍ରି ବାଦ ଯାପନ କରିବାକୁ ଅସମର୍ଥ ହେବାରୁ ଆଗ୍ରାରୁ ତତ୍କାଳୀନ ରାଜଧାନୀ ଥିଲା ଆଗ୍ରା ଆଗ୍ରାରୁ ଘୋଡ଼ାର ଡାକ ବସାଇ ଏକ ଦିବସ ମଧ୍ୟରେ ଯାତାୟାତର ବ୍ୟବସ୍ଥା କରାଗଲା ତେଣୁ ଶ୍ରୀ ଜୀବ ସେ ସଭାରେ ଶାସ୍ତ୍ରଯୁକ୍ତି ସହିତ ପ୍ରମାଣ କଲେ ଯେ ଗଙ୍ଗା ଶ୍ରୀ ହରିପାଦ ପଦରୁ ଉଦ୍ଭୁତ ହେଲେ ସୁଦ୍ଧା ଯମୁନା କୃଷ୍ଣ ପ୍ରେୟସୀ ବୋଲି ରସ ମାଧୁର୍ଯ୍ୟରେ ତାହାଙ୍କର ପାଦୋଦକ ଗଙ୍ଗାଙ୍କ ଅପେକ୍ଷା ଅଧିକ ଶ୍ରେୟସୀ ଏ ସିଦ୍ଧାନ୍ତକୁ ସମସ୍ତେ ଅବନତ ମସ୍ତକରେ ଗ୍ରହଣ କରିନେଲେ ବାଦଶାହ ଆକବର ଶ୍ରୀ ଜୀବଗୋସ୍ୱାମୀ କିଛି ଉପହାର ଗ୍ରହଣ କରିବାକୁ ଅନୁରୋଧ କରିବାରୁ ସେ କିଛି ଶାସ୍ତ୍ର ଗ୍ରନ୍ଥର ପୋଥି କାଶୀରୁ ଅଣେଇ ଦେବା ପାଇଁ ପୋଥି ଲେଖିବା ପାଇଁ ଦରକାର ଥିବା କିଛି ତୁଲଟ କାଗଜ ଯାହା ସେତେବେଳେ ଦୁଷ୍ପ୍ରାପ୍ୟ ବୋଲି ବୃନ୍ଦାବନରେ ପ୍ରଚଳିତ ହେଉନଥିଲା ସଂଗ୍ରହ କରି ପଠାଇବା ପାଇଁ କହିଲେ ଏହା ତାହାଙ୍କର ଅଶେଷ ପ୍ରତିପତ୍ତି ସତ୍ତ୍ୱେ ନିଷ୍କିଞ୍ଚନତ୍ୱର ନିଦର୍ଶନ ଅଟେ କିନ୍ତୁ ଧର୍ମ ଭୋଜିଗଣ ଜୀବପାଦଙ୍କର ସମସ୍ତ ପ୍ରଶସ୍ତି ସୁୟ ଉଲୁକ ସ୍ୱଭାବ ବଶତଃ ଦେଖିପାରୁନଥିଲେ ଦୁର୍ଭାଗା ରହିତ ତେଣୁ ସମସ୍ତେ ଏ ପ୍ରକୃତି ମୋହିନୀ ସୁତ ପ୍ରକୃତିର ଭୂତ ପ୍ରକୃତିର ମୋହିନୀ ରୂପଟାକୁ ଦେଖିକରି ମୋହିତ ହେଇଯାଉଛନ୍ତି ଏପରି ବ୍ରହ୍ମା ଶିବ ବି ବାଦ କରନ୍ତି ଆଉ ତାହା କହିବ କିନ୍ତୁ ଯେ ସେଇ କୃଷ୍ଣଙ୍କର କନ୍ଦର୍ପ କୌଟି କମନୀୟ ସୌନ୍ଦର୍ଯ୍ୟ ହଁ ଶ୍ୟାମ ସୁନ୍ଦର ରୂପ କୋଟି କନ୍ଦର୍ପ ରୂପ ଚିକାର କରୁଥିବା ଶ୍ୟାମ ସୁନ୍ଦର ରୂପକୁ ତାହାର ଚକ୍ଷୁ ଦେଖିଲେ ସେଥିରେ ମୋହିତ ସେଥିପାଇଁ ଏଇ ରୂପଟା ଦେଖିବେ ନା କ'ଣ କହୁଛ ତା ନହେଲେ ମୋହିତ ହବ ତୁମେ ଏଠି ହଁ ତେଣୁ କେମିତି ଦେଖିବା ଆମେ ଏ କ'ଣ ସବୁ ଦେଖାହଉଛି ନା ଆମେ ଦେଖିବା ତ ଦେଖାଯାଉନାହାନ୍ତି ଆମେ ଦେଖିବା କେମିତି ବାବା ଆମେ ତ ଜଡ଼ ଚକ୍ଷୁ ଧରିଛେ ଜଡ଼ ପଦାର୍ଥ ଦେଖୁଛେ ଆଉ ସଚିଦାନନ୍ଦମୟ ରୂପ କୃଷ୍ଣଙ୍କର କେମିତି ଦେଖିବା ଆମେ ସେଠି କୁହାଯାଇଛି ପ୍ରେମାଞ୍ଜନ ସହିତ ଭକ୍ତି ବିଲୋଚନ ସନ୍ତ ସଦୈବ ହୃଦୟ ସେଇ ପ୍ରେମାଞ୍ଜନଟା ଟିକେ ଯଦି ଲଗେଇ ଦେଇପାରିବ ତୁମେ ଚକ୍ଷୁରେ ତାହେଲେ ଯାଇକରି ତୁମେ ଦେଖିବ ତାହେଲେ ସେଟା କେଉଁଠି ମିଳୁଛି କିଏ କେଉଁ ବଜାରରେ କେଉଁ ମାର୍କେଟରେ ମିଳୁଛି ନା କେଉଁଠି ଜାଗାରେ ମିଳୁଛି କିଏ ସେ ପ୍ରେମାଞ୍ଜନ ଆମେ ଟିକେ ଆଖି ଲଗାନ୍ତି ଆଖିରେ ଆଣିଲେ ଆଣିକିରି ହଁ ମିଳୁଛି କେଉଁଠି ମିଳୁଛି ଆମେ ତ ଜାଣିନୁ ହଁ ହରି ବଜାର ସେଇଟା ଗୋଟେ କେଉଁଠି ଅଛି ଏଇଠି ଅଛି କେଉଁଠି ବଜାର ଫଜାର ତ କିଛି ନାହିଁ ଏଇଠି ହଁ ଏଇ ବଜାରଟା ବସିଛି ଏଠି ଏତେ ସବୁ ସବୁ ବଜାର ହେଇଗଲା ଦୋକାନୀ ଗଲା ପୁଣି ସବୁ ବସ କିଏ ତୁମେ ବିକୁଛ ସବୁ ହଁ ତୁମେ ସୌଦାବାଲା ସବୁ ଦୋକାନୀ କିଏ କିଏ ଦୋକାନୀ ତାଙ୍କ ଦୋକାନରେ ମିଳୁଛି ଆଚ୍ଛା ଏ ଠିକ ଦୋକାନଦାରକୁ ଜାଣିଛନ୍ତି ଆଉ ନା କ'ଣ ତମେ ସବୁ ଜାଣିଛ? ଏସବୁ କିଏ ଜାଣିନାହାନ୍ତି, ଏ ଜାଣିଛନ୍ତି, ଏ ଲଗେଇଛନ୍ତି କିଣିକିରି କ'ଣ ମୂଲ୍ୟଟା ମିଳୁଛି, କେତେ ପଇସାରେ ମିଳୁଛି, କେତେ ପଇସାରେ ମିଳୁଛି, ମୋ ପଇସା ଦାମ କେତେ ତାର ପୁଣିପୁରି ତ ଗୋଟେ ଦାମ ଦେବା ପାଇଁ ପଡ଼ିବ ନା, କ'ଣ ମାଗଣା ଦେଉଛନ୍ତି କି? ଯେମିତି ଭକ୍ତିବିନୋଦ ଠାକୁର କହିଲେ ନିତ୍ୟାନନ୍ଦଙ୍କର ପ୍ରଶସ୍ତି ଗାନ କରି ନା ନାଇଁ ସଭା ମୂଲେ ନାମ ଦିଥେରେ ନିତାଏ ନାମ ଏନେ ସେ ବ୍ରଜ ଥିକେରେ, ବୁଝିପାରିଲ? ଆଉ ସେ ଗୋଟେ ନାମ ହାଟ କରିଛନ୍ତି, ହାଟରେ ନାମଟା କିଣା ବିକା ଚାଲିଛି, ନାମ ହଟ କରିଛନ୍ତି, ପାଟିଛନ୍ତି ନିତ୍ୟାନନ୍ଦ ମହାଜନ, ଆଉ ସେଠି ଯେଉଁ କିଣା ବିକା ହେଉଛି ମୂଲ୍ୟଟା କ'ଣ ନା ଶ୍ରଦ୍ଧା ମୂଲ୍ୟ ନାମ ବି ପେଛେରେ, ସେଠି ଅନ୍ୟ ମୂଲ୍ୟ କିଛି, ଶ୍ରଦ୍ଧା ହେଉଛି ମୂଲ୍ୟ, ବୁଝିପାରିଲ? ଶ୍ରଦ୍ଧା ରୂପକ ମୂଲ୍ୟ ଯାହା ପାଖରେ ଅଛି ସେ ହାଟରେ ସଉଦା ସେ କରିବ, ନାମ କିଣା ବିକା ହେଉଛି ସେଠି, ବୁଝିପାରିଲ? ତଦ୍ରୁପ ଭାବେ ଏ ଯେଉଁ ବଜାର ତୁମେ କଥା କହିଲ ଏଠି ସେଇ ମୂଲଟା ଅଛି, ପ୍ରେମ ମୂଲ ଶ୍ରଦ୍ଧା ମୂଲଟା ଅଛି, ଯାହାର ଅଛି ସେ ସଉଦା କରିବ, ଅଙ୍ଗନ କିଣିବ, ଆଖିରେ ଲଗେଇବ, ହେଲେ ଯାଇ ସେ ସୁନ୍ଦର ଶ୍ୟାମ ସୁନ୍ଦର ମୂର୍ତ୍ତିକୁ ଦେଖିବ, ନହେଲେ ଦେଖି ପାରିବ ନା। ତେଣୁ ଅସଲ ଜିନିଷ ସେଇଟା ବର୍ଣ୍ଣନା ଦିଆହେଇଛି ଶ୍ରୀକୃଷ୍ଣଙ୍କର ଚମତ୍କାର ସୌନ୍ଦର୍ଯ୍ୟ ବିଗ୍ରହ ମାଧୁରୀ। ଶ୍ରୀକୃଷ୍ଣ ନିଜେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଥିଲେ ସେତେବେଳେ ସେ ନିଜେ ନିଜ ରୂପର ବର୍ଣ୍ଣନା ଦେଉଛନ୍ତି ସନାତନ ଶିକ୍ଷାରେ, ସନାତନ ଗୋଷ୍ଠାଙ୍କର ଶିକ୍ଷା ଦେଇଛି। କୃଷ୍ଣ ମଧୁର ରୂପ ମଧୁର ରୂପର ଏକ କଣା, ବୁଝିପାରିଲ? ଗୋଟେ ବିନ୍ଦୁ ସମୁଦ୍ର ରୂପିତ ଗୋଟେ ବିନ୍ଦୁ ରୂପ ସୌନ୍ଦର୍ଯ୍ୟ ଶାଗ ଯଦି ତାର ଏକ କଣା ଗୋକୁଳ ମଥୁରା ଦ୍ୱାରକା ଏଇ ଗୁଅନ୍ତ୍ରୟକ ନାଅନ୍ତପୁର ଗୋଲକ ବୃନ୍ଦାବନ ମଧ୍ୟମା ବାସ ପରବ୍ରହ୍ମ ବାହ୍ୟାବାସ ଦେବୀଧାମ ଏଇ ତ୍ରିଭୁବନକୁ ଡୁବାଇ ଦେବାକୁ ସମର୍ଥ ଏବଂ ତତ୍ ତ୍ରିଭୁବନସ୍ଥ ପ୍ରାଣୀ ସମୟକୁ ରୂପମାଧୁରେ ଆକର୍ଷଣ ଗୋଟେ କଣ ବିନ୍ଦୁ, ବୁଝିପାରୁଛ? ଯୋଗ ମାୟା ଚିତ୍ ଶକ୍ତି ବିଶୁଦ୍ଧ ସତ୍ତ୍ୱ ପରିଣତି কৃষ্ণ রূপর অসামান্য চমৎকারিতা এপরি যে তা স্বয়ং যা কহিলেন রূপ দেখি আপনার কৃষ্ণের কহিল চমৎকার, নিজেই কৃষ্ণ চমৎকৃত নিজ রূপটা বুঝিপারছ, স্বয়ং কৃষ্ণঙ্কর বিস্ময় উৎপন্ন করে আউ কাহা কথা কহিল এবং তাহা স্বাদন করিবা নিমিত্ত কৃষ্ণঙ্কর উৎকণ্ঠা বৃদ্ধি পায়, সমগ্র সৌন্দর্য জ্ঞান ঐশ্বর্য বেদ্য দোষ বৈরাগ্য শ্রীশ্বর্য পূর্ণ নিজ সৌভাগ্য অতিশয় কৃষ্ণঙ্ক ঠারে হিঁ নিত্য স্থিত হয়েছি, সে নিজ রূপ বুদ্ধি মধ্যে আকৃষ্ট হয়ে যাচ্ছন্তি আউ কা কথা কহ। ভূষণের ভূষণ অঙ্গ আহে লড়ি ত্রিভঙ্গ, কিন্তু কৃষ্ণঙ্গর সোহা এপরি যে কৃষ্ণঙ্কর অঙ্গ যেপরি অলঙ্কারঙ্কর ভূষণ হয়েযাইছে বুঝিপারছ, এই প্রকার কৃষ্ণ অঙ্গর সোহা, এ প্রকার অঙ্গ সোহা সত্ত্বে ললিত ত্রিভঙ্গীরে যেপরি অধিক পরিমাণে স্বাদিত হচ্ছে বুঝিপারছ, এ প্রকার অঙ্গ সোহা সত্ত্বে ললিত ত্রিভঙ্গী তিনটা জায়গারে বঙ্কা সিদ্ধাটা জমান সুর বঙ্কাটা ত্রিভঙ্গিমা ঠানি আর সে পুরো অতি সুন্দর, আরে বঙ্কাটা পুরো সুন্দর এই কোনো কম কথা, হ্যাঁ বঙ্কাটা ওটা কিন্তু সুন্দর হয়, হ্যাঁ এই বঙ্কাটাই সুন্দর, ত্রিভঙ্গিমা ঠানটা অতি সুন্দর হয়ে যাইছে এটা কথা কোয়া যাচ্ছে, ললিত ত্রিভঙ্গের অধিক পরিমাণে স্বাদি করছে এহা সত্ত্বে মধ্য পুরি কোনো কোনো সেতি কি নয় চক্ষুর পরিভাগরে যে লতা রয়েছে ধনু বাগিয়া ধনুতুল্য যে ব্রু নৃত্য করুছি তীর্যক ভাবরে অপাঙ্গ দৃষ্টিরূপ বাণ সে ধনুরে সংযোগ করি রাধা ও তদনু গোপীগণক মানুষ বিদ্ধ করিবার উদ্দেশ্যে দৃঢ় ভাবে সন্ধান বুঝিপাইল, অপ্রাকৃত নবীন মদন করা বৃন্দাবনে অপ্রাকৃত নবীন মদন হচ্ছন্তি সে মদন মোহন কৃষ্ণ ব্রহ্মাণ্ড পরি পর আহা যে স্বরূপ এপরি মনোহর যে তাহা কৃষ্ণ রূপরে মোহিত হইয়াছে, সেমানঙ্কর মন মধ্যে বলপূর্বক সে কৃষ্ণ রূপ হরণ করিয়াছে, বেদরে যে লক্ষ্মীগণকে একমাত্র পতিব্রতা শিরোমণি বলে কুহযাচ্ছে সেমানে মধ্যে কৃষ্ণ সৌন্দর্যের আকৃষ্ট হয়ে কৃষ্ণ পাদ পূর্ণ বিলাস করছে বুঝিপারছ, ইপরি কথা চড়ি গোপী মনোরথে মনমথে রো মনমথে
চড়ি গোপী মনোরথে মনমথে রো মনমথে
চড়ি গোপী মনোরথে
ধরে মদন মন চড়ি গোপী মন রথে মন্ম ফের মন মথে নাম ধরে মদন মোহন বুঝিপার গোপীঙ্কর অনুকূল চিত বৃদ্ধি গোপী মনোরথ বইলে গোপীঙ্কর অনুকূল চিত বৃদ্ধি রূপক মনোরথরে আরোহণ করি সে মানঙ্ক দ্বারা নিজ সেবা স্বীকার পূর্বক কন্দর্পর মনমথন করুছেন মন্ম ফের মন মথে বুঝিপার মনমথন করি মদন মোহন নামে সে সঙ্গীত করছে বুঝিপার মদন কি মোহিত সে করুচন রূপ রসগন্ধ স্পর্শাত্মক পঞ্চ বাণা দীপ মদনঙ্কর স্বসৌন্দর্য দ্বারা নারী বিমোহন রূপ অহংকার পদবলিত করি কৃষ্ণ স্বয়ং নবকন্দর্প বুঝিপার তিনি পাঞ্চ যিনি পাঞ্চ সর দর্প স্বয়ং নবকন্দর্প বৃন্দাবনে অপ্রাকৃত নবীন মদন বলে কুহাযাইছে নবকন্দর্প ব্রজরে অপ্রাকৃত নবীন মদন সেই সংজ্ঞারে গোপীগণ সহিত রাসরে সে ক্রীড়া করছে বুঝিপারছ তাঙ্কর যে বর্ণনা দৌঁচন্তি অঙ্গর ভূষণ মান মুক্তাহার বকো পান্তি ইন্দ্রধনু পিঞ্ছতি কবিরাজ গোস্বান কৃষ্ণঙ্কর গড়দেশে যে মুক্তা মালা হার অছি তাহা কিপরি হয়েছে না বক পাঞ্চি শুভ্র বক শ্রেণী সদৃশ হয়েছে শির দেশের যে ময়ূর চন্দ্রিকা অছি তাহা ইন্দ্রধনু বুঝিপারছ ইন্দ্রধনু তুল্য হয়েছে এবং পীতাম্বর বিজুরি সঞ্চার কৃষ্ণঙ্কর পীত বসন বিদ্যুৎ সদৃশ হয়েছে হ্যাঁ তেমনি কৃষ্ণ নবজলধর কৃষ্ণ যেপরি নবজলধর সদৃশ নবমেঘ সদৃশ হয়েছেন আউ জগৎ শস্য উপরে বৈষয় লীলামৃত ধার বর্ষা করছি মেঘ তেমনি কৃষ্ণ যদি হেলে নবমেঘ সদৃশ আউ গোপীগণ যেপরি জগতর শস্য রাশি সদৃশ হলে সেই শস্য সমূহ উপরে মেঘবাড়ি বর্ষণ সদৃশ কৃষ্ণ সুয় লীলামৃত ধারা বর্ষণ পূর্বক সেমানঙ্কর জীবন সঞ্চারী হয়েছে বর্ষা কালরে বগ উড়ে রামধনু ও তড়িত মধ্যে দেখা যায় এই বর্ণনা মধ্যে হচ্ছে কবিরাজ গোস্বামী কৃষ্ণঙ্কর রূপ সৌন্দর্য বুঝিপার এই প্রকার কৃষ্ণ রূপ তাপরে সে আহরি অধিক কথা কহবে তাঙ্কর বেণু মাধুরীর বর্ণনা দেবে পুঁ রূপ সৌন্দর্যর অধিক বর্ণনা মধ্যে দেবে যে বর্ণনা কথা এটি কুহাযাউছি বুঝিপারছ এই দিন লোকে কৃষ্ণ কেবল লীলাময় নিজ গণ লইয়া খেলে অনন্ত সময় এই যে ଚୁରା ସେ ଲୀଳା କରୁଛନ୍ତି ଅନନ୍ତ ସମୟ ବରାବର ଏ ଲୀଳା ସେ ତାଙ୍କର ଧାମରେ ସେ କରୁଛନ୍ତି କୃଷ୍ଣ ଏ ଲୀଳାରେ ମକ୍ତ ଅଛନ୍ତି, ଅନ୍ୟ ଲୀଳା ତାଙ୍କର କିଛି ନାହିଁ। ରାସରସିକ ରାସଲୀଳାରେ ସେ କେବଳ ମକ୍ତ ହିଁ ଅଛନ୍ତି, ବୁଝିପାରୁଛ। ତେଣୁ ଯେତେବେଳେ ସେ କୃପା କରି ଏ ଭୌମ ଜଗତରେ ଅବତୀର୍ଣ୍ଣ ହୁଅନ୍ତି, ସେ ଧାମ ସହିତ ମଧ୍ୟ ସେ ଅବତୀର୍ଣ୍ଣ ହୁଅନ୍ତି। ଏଠି ବି ମଥୁରା ଦ୍ୱାରକା ବୃନ୍ଦାବନ ଅଛି, ହଁ ଭୌମ ଜଗତରେ କୃଷ୍ଣ ଲୀଳା ତାଙ୍କ ଧାମ ସହିତ ଏଠି ମଧ୍ୟ ସେ ଲୀଳା ବିଳାସ ପ୍ରକାଶ କରିଛନ୍ତି, ବୁଝିପାରୁଛ। କାହିଁକି କରିଛନ୍ତି ନା ଏଗୁଡ଼ିକ ହବ ବର୍ଣ୍ଣନା କରାଯିବ, ହଁ ଏଥିରେ ଲେଖାଯିବ ପୁରାଣ ଶାସ୍ତ୍ର ସବୁ କଥା କହି ପାଠ କରାଯିବ, ଶ୍ରବଣ କୀର୍ତ୍ତନ କରାଯିବ। ଯାହା ଶ୍ରବଣ କୀର୍ତ୍ତନ କଲେ ଏହି ବଦ୍ଧ ଜୀବମାନଙ୍କର ହୃଦୟ ବିଶୁଦ୍ଧିତ ହବ। ହଁ ଦଶ୍ୟ ବୈଶ୍ରୀୟ ମାଣାୟ କୃଷ୍ଣ ପରମ ପୁରୁଷ ଭକ୍ତି ପୁଂସ ଶୋକ ମୋହ ଏଇଟା ଫଳମେ ଶୋକ ମୋହ ଭୟ ଦୂରକାରିଣୀ ଭକ୍ତି ଜାଗ୍ରତ ହବ। ଏଇ ଶ୍ରବଣ କଲେ ତା ନହେଲେ ଏଠି ତିଷ୍ଠିବା ବଡ଼ କଷ୍ଟକର ହବ। ହଁ ଶୁଣ ତାଙ୍କ ଶୋ କଥା କୃଷ୍ଣ ଦୁନ୍ୟ ଶ୍ରବଣ କୀର୍ତ୍ତନ ଉଦସ୍ତୋ ହି ଏବ ପ୍ରାଣୀ ବିଦୁନୋତି ଶ୍ରଦ୍ଧାନ କୃଷ୍ଣଙ୍କର ଯେଉଁ କଥା ଶ୍ରବଣ ତା ହେଉଛି ପୁଣ୍ୟ, ସେ ପ୍ରକାର ମଙ୍ଗଳ ହେଉଛି। ଆଉ ବିଦୁନୋତି ଶ୍ରଦ୍ଧାନ ଯେତେ ମହିଳା ଅଛି ହୃଦୟରେ, କେତେ ଜନ୍ମର ଲକ୍ଷ ଜନ୍ମର ମହିଳା ସଞ୍ଚିତ ହୋଇଛି, ତାହା ସଫା ହେବ କେବଳ ଏ କଥା ଶ୍ରବଣରେ କୃଷ୍ଣଙ୍କର ଅପ୍ରାକୃତ କଥା। ତା ନହେଲେ କୌଣସି ଉପାୟରେ ହୃଦୟର ମହିଳାକୁ ତୁମେ ଶୋଧନ କରିପାରିବ ନାହିଁ। ହୃଦୟ ଯେତେବେଳେ ବିଶୁଦ୍ଧିତ ହୋଇଯିବ, ମହିଳା ସବୁ ସଫା ହୋଇଯିବ, ବିଶୁଦ୍ଧ ହୃଦୟ ହୋଇଯିବ, ସେତେବେଳେ ସେ ରୂପ ହୃଦୟ ଯୋଗ୍ୟତା ଲାଭ କରିବ ବ୍ୟକ୍ତି, ସେ ଯେଉଁ ରୂପର ବର୍ଣ୍ଣନ ଯାହା ହଁ କାହିଁ ନା ହୃଦୟେଷୁ ବିଲୋକୟନ୍ତି ଯ ଶ୍ୟାମ ସୁନ୍ଦର ଚିନ୍ତ ଗୁଣ ସ୍ୱରୂପ ହୃଦୟେଷୁ ବିଲୋକୟନ୍ତି। ହୃଦୟରେ ଅଛନ୍ତି ପରମାତ୍ମା ଭଗବାନ, ଅନ୍ତର୍ବହି ଭିତରେ ଅଛନ୍ତି, ବାହାରେ ଅଛନ୍ତି ତ ଭିତରେ ଦେଖ। ଯାହାଙ୍କର ଏହିପରି ହୃଦୟ ବିଶୁଦ୍ଧିତ ହୋଇଛି, ଏହିପରି ଚକ୍ଷୁ ପ୍ରେମାଞ୍ଜନ ସହିତ ଭକ୍ତି ବିଲୋଚନ ଲାଭ କରିଛନ୍ତି, ସେ ଭିତରେ ଦେଖୁଛନ୍ତି, ବାହାରେ ମଧ୍ୟ ସେ ଶ୍ୟାମ ସୁନ୍ଦର ଅଚିନ୍ତ ଗୁଣ ସ୍ୱରୂପ ଶ୍ୟାମ ସୁନ୍ଦର ସବୁ ସେଇ କୃଷ୍ଣ ଯାହା ଆମେ କହିଲେ ତାଙ୍କର ନିଜ ରୂପରେ ନିଜେ ଆକୃଷ୍ଟ ହୋଇଛନ୍ତି, ଏଇ ସେ ଗୌର ଅବତାର ହୋଇଛନ୍ତି ନିଜ ରୂପ ମାଧୁରୀ ଆସ୍ୱାଦନ କରିବା ପାଇଁ, ବୁଝିପାରୁଛ। ଗୌର ରୂପ ଧାରଣ କରିଛନ୍ତି ଭକ୍ତାବତାର, ହଁ ଭକ୍ତ ଭାବ ଅଙ୍ଗୀକର କରିକିରି ଆସିଲେ କାରଣ ଭକ୍ତ ହିଁ ଏକମାତ୍ର ଦେଖୁଛି କୃଷ୍ଣଙ୍କର ଏଇ ଅବରୂପ ମାଧୁରୀ, ଭକ୍ତ ଦେଖୁଛି ଏବଂ ସେ ରୂପ ମାଧୁରୀ କରୁଛି। ହଁ ତେଣୁ କୃଷ୍ଣ କେମିତି କହିବେ ନିଜେ, ସେଥିପାଇଁ ଭକ୍ତାବତାର ହେଲେ ଗୌରାବତାର ହେଉଛି ଭକ୍ତାବତାର ହେଇକରି ସେ ନିଜେ କୃଷ୍ଣ, ସେ କୃଷ୍ଣକୁ ରୂପ ଦେଖିକିରି ମୋହିତ ହେଉଛନ୍ତି ଏବଂ ଆନନ୍ଦରେ ଉନ୍ମତ୍ତ ହେଉଛନ୍ତି, ନୃତ୍ୟ କରୁଛନ୍ତି, ବୁଝିପାରୁଛ। ସେଥିପାଇଁ ଯେତେବେଳେ ସେ ସନ୍ୟାସ ନେଲେ ଗୌରାଙ୍ଗ ମହାପ୍ରଭୁ 24 ବର୍ଷ ବୟସରେ, ଆଉ ତାଙ୍କର ମାଆ ଯେତେବେଳେ କହିଲେ ବୃନ୍ଦାବନ ଯାଉଥିଲେ ନାଇଁ ତୁମେ ନୀଳାଚଳ ଧାମରେ ରୁହ, ନୀଳାଚଳକୁ ଆସିଲେ ସନ୍ୟାସ ନେଇକି ଆସିକିରି ସିଧା ଚାଲିଗଲେ ଜଗନ୍ନାଥଙ୍କ ମନ୍ଦିର। ହଁ ଜଗନ୍ନାଥଙ୍କର ରୂପ ଦେଖିଲେ, ସେ ଜଗନ୍ନାଥଙ୍କର ରୂପ, ଜଗନ୍ନାଥଙ୍କ ରୂପ ସାଧାରଣ ଲୋକ କହୁଛି ଆରେ ତାଙ୍କର ହାତ ନାହିଁ ଗୋଡ଼ ନାହିଁ, ଖାଲି ଚକା ଚକା ଆଖି ଦୁଇଟା, ହଁ ଏଇ ବାଗିଆ ରୂପଟା ସମସ୍ତେ ଦେଖୁଛନ୍ତି। କିନ୍ତୁ ମହାପ୍ରଭୁ ଦେଖିଲେ ସେଇ ଯେଉଁ ଅତି ସୁନ୍ଦର ଶ୍ୟାମ ସୁନ୍ଦର ରୂପ, ବୁଝିପାରିଲ। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭ, କୋଟି କନ୍ଦର୍ପ ରୂପକୁ ଧିକ୍କାର କରୁଛି ଯେଉଁ ସୁନ୍ଦର ଶ୍ୟାମ ସୁନ୍ଦର ରୂପ, ତାହା ହିଁ ଜଗନ୍ନାଥ ସେଇ ରୂପ ତାଙ୍କୁ ଦେଖେଇଲେ, ସେ ରୂପ ଦେଖିକି ସେ ମୂର୍ଚ୍ଛା ହେଇକିରି ଏ ବର୍ଣ୍ଣନା ଆମର ଚୈତନ୍ୟ ଚକ୍ରାନ୍ତରେ ଅଛି। ହଁ ତେଣୁ କାରଣ ଇଏ ରାଧାଭାବ ଅଙ୍ଗୀକାର କରିଛନ୍ତି, ରାଧାରାଣୀ ଏ ରୂପକୁ ସବୁବେଳେ ଦେଖୁଛନ୍ତି, ତେଣୁ ରାଧାଭାବ ଅଙ୍ଗୀକାର କରିକିରି ଯେତେବେଳେ ଗୌର ଅବତାର ହେଇଛନ୍ତି, ସେତେବେଳେ ଜଗନ୍ନାଥ ସେ ଶ୍ୟାମ ସୁନ୍ଦର ରୂପଟାକୁ ଦେଖେଇଲେ। ଆଉ କିଏ ଦେଖୁଛି ଜଗନ୍ନାଥଙ୍କର ଶ୍ୟାମ ସୁନ୍ଦର ରୂପ, କାହାକୁ ଦେଖୁଛନ୍ତି ଜଗନ୍ନାଥ ତମେ ଦେଖୁଛ? ହଁ ହେ স্বয়ং দাস তো মহাভাগ্যবান, জগন্নাথ তোমার প্রতি বড় কৃপাই করছেন, আমি টিকি কৃপা করুনা, আমি টিকি দেখিপারি, আমি খালি দেখতে চাই, গোড় নাই, হাত নাই, চকা চকা আখি কেবল চকা ডোলা, এই সুন্দর অপ্রাকৃত নবীন মদন রূপ যে তাঙ্কর সন্দর্ভ কোটি কমনীয় বিশেষ তুমি একাই দেখিছ, তুমি বড় ভাগ্যবান স্বয়ং দাস, আও তোম পাদ ধূলি নেওয়া দরকার আমার, আমার এই ভাগ্য নাই অবভাগ্য, অবভাগ্য তাহা জগন্নাথ তাঁকুই দেখাই দেলে সে শ্যামসুন্দর লোক, আর কাহাকে দেখেও না বা কি দেখুছি, সে দেখিকি মূর্ছা হয়ে গেল, ওহো মোর প্রাণনাথ কইকি ধাই গলে ধরে মূর্ছা হয়ে বিরহ ভাব, হ্যাঁ রাধা বিরহ, রাধা বিরহিণী হয়েছেন কৃষ্ণ দেখা দৌ না, তেমন বিরহ ভাবরে ব্যথিত হয়ে গেছে, তোর দেখি পড়ে হা মো প্রাণনাথ কইকি ধাই যাও তুমি মূর্ছা হয়ে এই বন্ধনা আমার আছে, তেমন সেই ভাবরে যে উদ্ভুত হব সেই সুন্দর রূপকু শ্যাম সুন্দর রূপকু দেখি, নচেত সহজরে কোনো কি দেখিবে না কাজ সে দেখিবে না, হ্যাঁ সে ভাবরে উদ্ভুত নহেলে হব না, আসল হচ্ছে এই কথাটা হচ্ছে উদ্গত ভাব, তা হচ্ছে ভগবতটা সমগ্র ঐশ্বর্য তাহলে আমি কহুছি মোটামুটি কথা, ছোট ঐশ্বর্য গণ সমগ্র ঐশ্বর্য সমগ্র বীর্য সমগ্র যশ সমগ্র সৌন্দর্য সমগ্র জ্ঞান সমগ্র বৈরাগ্য এই ছয় একই ভগবত্তা কহিল সেই মন গড়া ভঙ্গ তোর যাই হ্যাঁ, তন্মধ্যে সমগ্র শ্রীর নাম হচ্ছে মাধুর্য, মাধুর্য শ্রী তাই সরভিদ্ধ ভগবত্তার সার, তাহারই নামান্তর হচ্ছে মাধুর্য, শ্রীকৃষ্ণ মূর্তিরে মাধুর্য প্রধান ভগবত্তা এবং নারায়ণ আদি মূর্তিরে ঐশ্বর্য প্রধান ভগবত্তা, নারায়ণ কথা মনে দিয়া গেল ঐশ্বর্য প্রধান ভগবত্তা, শ্রীকৃষ্ণঙ্কর মূর্তিরে হচ্ছে মাধুর্য প্রধান বুঝিপারছ, শ্রীশ্বর্যপূর্ণ ভগবানঙ্কর ভগবত্তা সার হি মাধুর্য, এই মাধুর্য ব্রজরে হি প্রচার করেছি, সেই ভক্ত হৃদয় মহাদিনী মাধুর্য কোণা দুই পায়ন পুত্র সুখদেব শ্রীমদ ভাগবতের স্থানে স্থানে ভক্তগণঙ্কর নিমিত্ত বর্ণনা করছেন, ভাগবত পুণি কুহাযাইছে তারুণ্যামৃত পারাবার তরঙ্গলাবণ্যসার ভগবান কৃষ্ণঙ্কর সে নিত্য নব যৌবন না এটা কুহাযাই কেবে বৃদ্ধ হুঁতি না সে তেম কহলা তারুণ্যামৃত পারাবার তাঙ্কর রূপ মাধুরী তা হচ্ছে নিত্য তারুণ্য রূপ মহাসমুদ্র তরঙ্গ সদৃশ লাবণ্য সার কৃষ্ণ শরীরে লক্ষিত হয় বুঝছ, হ্যাঁ সেথিরে যেতবে পারাবার হেলা সমুদ্র হেলা তাহলে সমুদ্রে রয়েছি কোণ না আবর্ত অছি আর পুণি ଆମର ତ ଚକ୍ରବାତ ଗୋଟାଏ କହନ୍ତି କି ଚକ୍ରବାତ ଘୁରି ଘୁରି ବୁଲେ ନାଇଁ ବାତଟା ନୁହଁ ବାୟୁଟା ଘୂର୍ଣ୍ଣିବାତ 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 ହେଲେ ସେ ପାରାବାରରେ ସମୁଦ୍ରରେ ଆବର୍ତ୍ତ ଦେଖାଯାଏ ପୁଣି କେତେ କ'ଣ ପଡ଼ୁଛି ପୁଣି ସମୁଦ୍ରରେ କାଠ ପଡ଼ୁଛି ତୃଣ ପଡ଼ୁଛି କେତେ ପଡ଼ୁଛି ସେସବୁ ତା ଭିତରେ ଗୁରୁଚନ୍ଦ ସେଇ କଥା ଏଇଠି ବର୍ଣ୍ଣନା ତାରୁଣ୍ୟାମୃତ ପାରାବାର ତରଙ୍ଗ ଲାବଣ୍ୟ ସାର ତାତେ ସେ ଆବର୍ତ୍ତ ଭାବୋଦ୍ଗମ ବଂଶୀ ଧ୍ୱନି ଚକ୍ରବାତ ନାରୀର ମନ ତୃଣପାତ ତାହା ଡୁବାଏ ନା ହଏ ଉଦ୍ଗମ ନିତ୍ୟ ତାରୁଣ୍ୟ ରୂପ ମହାସମୁଦ୍ର ତରଙ୍ଗ ସଦୃଶ ଲାବଣ୍ୟ ସା କୃଷ୍ଣ ଶରୀରରେ ଲକ୍ଷିତ ହଏ ସେଥିରେ ଭାବୋଦ୍ଗମ ହେଉଛି ଆବର୍ତ୍ତ ଅର୍ଥାତ୍ ଘୂର୍ଣ୍ଣି ଘୂର୍ଣ୍ଣିବାତ ଆବର୍ତ୍ତ ବଂଶୀ ଧ୍ୱନି ହେଉଛି ଆବର୍ତ୍ତ ଯେତେବେଳେ ହେଲା ତୁମର ଭାବୋଦ୍ଗମଟା ତାହେଲେ ଘୂର୍ଣ୍ଣି ବାତ୍ୟା ଥିବା ଦରକାର ବାତ୍ୟା ନଥିଲେ ଆବର୍ତ୍ତଟା ଆସିବ ନାହିଁ ହଁ ତାହେଲେ ଘୂର୍ଣ୍ଣି ବାତ୍ୟା କିଏ ହେଲା ବଂଶୀ ଧ୍ୱନି ବଂଶୀ ଧ୍ୱନି ହେଉଛି ଘୂର୍ଣ୍ଣି ବାତ୍ୟା ବା ଘୂର୍ଣ୍ଣି ବାୟୁ ଏପରି ସ୍ଥଳେ ନାରୀର ଚିତ୍ତ ହେଉଛି ତୃଣପାତ ସଦୃଶ ସେ ପଡ଼ିଗଲେ ଆଉ ଉଠିପାରେ ନା ତାହା ଡୁବାଏ ନା ହଏ ଉଦ୍ଗମ ବୁଝିପାରୁଛ ଏଇ ବର୍ଣ୍ଣନା କୃଷ୍ଣଙ୍କର ଯୋଉ ଅଙ୍ଗର ବର୍ଣ୍ଣନା ଦେଇଛନ୍ତି ମାଧୁର୍ଯ୍ୟକ ନିଳୟ କୃଷ୍ଣ କବିରାଜ ଗୋସ୍ୱାମୀ ଚବିଶଟି ଅଙ୍ଗଚନ୍ଦ୍ର ଉପରେ ଶ୍ରୀକୃଷ୍ଣଙ୍କର ମୁଖଚନ୍ଦ୍ରର ରାଜତ୍ଵ କଥା କୃଷ୍ଣଚନ୍ଦ୍ର ସବୁ ଚନ୍ଦ୍ର ଗୁଡ଼ାକ ସେଠି ଅଛନ୍ତି ମୁଖଚନ୍ଦ୍ର ହେଉଛି ସର୍ବଶ୍ରେଷ୍ଠ ଚନ୍ଦ୍ର ସେ ରାଜନୀତି କରୁଛି ବର୍ଣ୍ଣନା ଦେଉଛନ୍ତି ଶ୍ରୀକୃଷ୍ଣ ଗୌରବ ତାର ଆସନ୍ତି ସଖୀ ହେ କୃଷ୍ଣ ମୁଖ ଦ୍ୱିଜ ରାଜ ରାଜ ହେଇଛନ୍ତି ରାଜ୍ୟ ଶାସନ କରୁଛନ୍ତି ଏ ବର୍ଣ୍ଣନା ଦେଉଛନ୍ତି ସଖୀ କୃଷ୍ଣ ମୁଖ ଦ୍ୱିଜ ରାଜ ରାଜ କମୁଛ ଦ୍ୱିଜ ରାଜ କହିଲେ କଣ ଦ୍ୱିଜ ରାଜ ଦ୍ୱିଜ ରାଜ ଚନ୍ଦ୍ରଙ୍କୁ କୁହାଯାଏ ବୁଝିପାରୁଛ ଦ୍ୱିଜ ରାଜ ରାଜ ବୋଇଲେ ଚନ୍ଦ୍ରର ରାଜା କିଏ କୃଷ୍ଣ ମୁଖଟା କୃଷ୍ଣ ବପୁ ହେଲା ସିଂହାସନ ରାଜା ପୁଣି ସିଂହାସନରେ ବସିବେ ସିଂହାସନ ହେଲା କୃଷ୍ଣଙ୍କ ବପୁଟା ହେଲା ସିଂହାସନ ସେଇଠି ବସି ରାଜ୍ୟ ଶାସନ ସେ କରୁଛନ୍ତି କରେ ସଙ୍ଗେ ଚନ୍ଦ୍ରୀର ସମାଜ ଅନ୍ୟ ଚନ୍ଦ୍ରମାନଙ୍କୁ ଶାସନ କରୁଛନ୍ତି ସେ କିଏ ସେ ବିଜରାଜ ରାଜ ହେଲେ ଚନ୍ଦ୍ରର ରାଜା କେବଳ ମୁଖ ସେଇ କୃଷ୍ଣ ମୁଖ ଚନ୍ଦ୍ର ରାଜା ହେଲେ ରାଜା ହେଇ ଶରୀର ରୂପ ସିଂହାସନରେ ବସି ଅଙ୍ଗ ପ୍ରତ୍ୟଙ୍ଗ ଆଦି ଚନ୍ଦ୍ର ସମାଜ ନେଇ ମାଧୁର୍ଯ୍ୟ ରାଜା ଶାସନ କରୁଛନ୍ତି ବର୍ଣ୍ଣନା ଦେଲେ ଦୁଇ ଗଣ୍ଡ ସୂଚି କଣ ଜିନି ମଣି ସୁଦର୍ପ ଚନ୍ଦ୍ର ଚନ୍ଦ୍ର ଯୁଗରେ ଚବିଶଟି ଚନ୍ଦ୍ରର ବର୍ଣ୍ଣନା ଦେବେ। କୃଷ୍ଣଙ୍କର ଚବିଶଟି ଅଙ୍ଗ ଚନ୍ଦ୍ର ଉପରେ ରାଜା ହେଇଛନ୍ତି ମୁଖ ଚନ୍ଦ୍ର। ଚବିଶଟାର ହିସାବ ଦବୁ ମୋତେ, ମୁଁ କହୁଛି ଗୋଟିଏ। ପ୍ରଥମ କହିଲା ଦୁଇ ଗଣ୍ଡ ସୁଚିକଣ ଜିନି ମଣି ସୁଦର୍ପଣ, ସେଇ ଦୁଇ ପୂର୍ଣ୍ଣଚନ୍ଦ୍ର ଜାନି ଲଳାଟେ ଅଷ୍ଟମୀ ଇନ୍ଦୁ ତାହାତେ ଚନ୍ଦନ ବିନ୍ଦୁ, ସେଇ ଏକ ପୂର୍ଣ୍ଣଚନ୍ଦ୍ର ମାନି କର ନଖ ଚାନ୍ଦେର ହାଟ ତାର ଗୀତ ବଂଶୀ ଉପରେ କରେ ନାଟ ତାର ଗୀତ ମୁରଲୀର ତାନ ପଦ ନଖ ଚନ୍ଦ୍ରଗଣ ତଳେ କରେ ନର୍ତ୍ତନ ନୁପୁରେର ଧ୍ୱନି ଯାର ଗାନ। କୃଷ୍ଣଙ୍କର ମୁଖମଣ୍ଡଳ ଚନ୍ଦ୍ର ହଉଛି ଚନ୍ଦ୍ର ବିଜ ରାଜ ରାଜ ରାଜା ହେଲେ ବୁଝିପାରିଲ ଚବିଶଟି ଆଉ ଚନ୍ଦ୍ର ଚବିଶଟି ଚନ୍ଦ୍ର ଉପରେ ସେ ରାଜା ହେଇଛନ୍ତି। ସେ ତାର ଚବିଶଟି ଚନ୍ଦ୍ର ବର୍ଣ୍ଣନା ଦେଇଛନ୍ତି। ଏକରେ ହେଲା ମୁଖଚନ୍ଦ୍ର, ଦୁଇରେ ହେଲା ବାମ ଗଣ୍ଡଚନ୍ଦ୍ର, ତିନିରେ ହେଲା ଦକ୍ଷିଣ ଗଣ୍ଡଚନ୍ଦ୍ର, ଚାରିରେ ହେଲା ଚନ୍ଦନ ବିନ୍ଦୁଚନ୍ଦ୍ର, ତାପରେ କରନଖ ପାଦନଖ ହେଲେ ଦଶ। ଏ ଗୋଟେ ଗୋଟେ ଚନ୍ଦ୍ର ଚଉଦ ଚନ୍ଦ୍ର ହେଇଗଲେ ବୁଝିପାରୁଛ। କରନଖ ଚନ୍ଦ୍ର ସେଉଠୁ ପଦନଖ ଚନ୍ଦ୍ର ଏପରି କେତେଟି ହେଇଗଲେ, କୋଡ଼ିଏଟି ହେଇଗଲେ। କୋଡ଼ିଏଟି ହେଲେ ମୁଖଚନ୍ଦ୍ରକୁ ଛାଡ଼ିକିରି ଚବିଶ ହେଇଗଲେ। ଲଲାଟର ଅର୍ଦ୍ଧଚନ୍ଦ୍ର ଇଏ ହଉଛି ଅର୍ଦ୍ଧଚନ୍ଦ୍ର, ସେ ଅଧାଟା ତେଣୁ ଚବିଶ ଅଧେ ନାହିଁ। ଏଇ ଚନ୍ଦ୍ର ସମାଜ ନେଇ କୃଷ୍ଣ ମୁଖଚନ୍ଦ୍ର ରାଜା କୃଷ୍ଣ ଦେହ ରୂପ ସିଂହାସନରେ ବସି ରାଜନୀତି କରୁଛନ୍ତି ବୁଝିଲୁ। ଖଣ୍ଡଖିଲୁ ଆଉ ପୁଣି କେମିତି ମନେ ରଖୁ ଦେଖୁନୁ ଜାଣିଛୁ ଆଉ ତାକୁ ମନେ ରଖୁ। ତାପରେ ବର୍ଣ୍ଣନା ଦେଉଛନ୍ତି ନାଚେ ମକର କୁଣ୍ଡଳ ନେତ୍ର ଲୀଳା କମଳ ରାଜା କିଏ କୃଷ୍ଣଙ୍କର ମୁଖଚନ୍ଦ୍ର ବିଳାସୀ ରାଜା ସେଇ ମୁଖଚନ୍ଦ୍ର ନାଚେ ମକର କୁଣ୍ଡଳ ମୁଖଚନ୍ଦ୍ର ମକର କୁଣ୍ଡଳ ନେତ୍ର ପଦ୍ମ ସର୍ବଦା ନୃତ୍ୟ କରୁଛି ହେଲା। ରାଜା ଆଗରେ ସବୁ ନାଚନ୍ତି ସବୁ ନର୍ତ୍ତକୀ ମାନେ ଏ ନାଟକୀ ନାଟ କରୁଛି ଧ୍ରୁଧନୁ ସଦୃଶ ନେତ୍ର ତାହାର ସ୍ୱର କର୍ଣ୍ଣଦ୍ୱୟ ହେଲେ ଧନୁର ଗୁଣରେ ଆବଦ୍ଧ ଆକର୍ଣ୍ଣ ବିସ୍ତୃତ ଚକ୍ଷୁ ଦ୍ୱାରା କୃଷ୍ଣ ଗୋପନାରୀ ମନ ରୂପ ଲକ୍ଷ୍ୟ ବସ୍ତୁକୁ ବିଦ୍ଧ କରୁଛନ୍ତି। ଏଇ ଚାନ୍ଦେର ବଡ଼ ନାଟ ପସାରି ଚାନ୍ଦେର ହାଟ বুঝলো কে এই মুখচন্দ্রর নাট সমস্ত অতিক্রম করে যাচ্ছে এবং অন্য সাড়ে তেইশটি যে রহিলা সাড়ে চব্বিশটা কইলে নাই সাড়ে তেইশটি চন্দ্র রূপ পণ্য দ্রব্যর হাট বসাইছি সে হাট বিস্তার করি নিজামৃত বিনামূল্যের বিতরণ করছে পয়সা পয়সা মূল্য কৌশি ক্রেতাঙ্কু কন দৌছি সে না মধুর হাস্য রূপ জ্যোৎস্নামৃত দ্বারা পুঁ কৌশি ক্রেতাঙ্ক অধরামৃত দ্বারা অন্যান্য সমস্ত অন্য প্রকার আপ্যায়িত সে করছে এই প্রকার হাটের কারবার হচ্ছে সনাতন গোস্বামীকে এই কথা বর্ণনা দৌঁচ মহাপ্রভু সনাতন কৃষ্ণ মাধুর্য অমৃতের সিন্ধু
সনাতন
শনিপাত রোগ হয়ে যাইছে।